ଓମ୍ ଶାନ୍ତି। 8/8/2025 ପ୍ରାତଃ ମୁରଲୀ। ଆଜି ବାବା କହୁଛନ୍ତି, ମିଠେ ବଚେ, ସର୍ବଦା ଏହି ଖୁସିରେ ରୁହ ଯେ ମୁଁ 84 ଜନ୍ମର ଚକ୍ର ପୂରା କରିଛି। ଏବେ ନିଜର ଘରକୁ ଫେରିବି, ବାକି ଅଳ୍ପ କିଛି ଦିନ ଏହି କର୍ମଭୋଗ ଯୁକ୍ତ କରିବାକୁ ପଡ଼ିବ। ପ୍ରଶ୍ନ, ବିକ୍ରମାଜିତ ହେଉଥିବା ସନ୍ତାନମାନଙ୍କୁ ବିକ୍ରମଠାରୁ ଦୂରେଇ ରହିବା ପାଇଁ କେଉଁ କଥା ଉପରେ ବହୁତ ଧ୍ୟାନ ଦେବାକୁ ହେବ? ଉତ୍ତର, ଯେଉଁ ଦେହ ଅଭିମାନ ସବୁ ବିକ୍ରମର ମୂଳ, ସେହି ଦେହ ଅଭିମାନରେ କେବେ ବି ଆସିବାର ନାହିଁ। ଏହି କଥା ପ୍ରତି ବହୁତ ଧ୍ୟାନ ରଖିବାକୁ ହେବ। ଏଥିପାଇଁ ବାରମ୍ବାର ଦେହି ଅଭିମାନୀ ହୋଇ ବାବାଙ୍କୁ ମନେ ପକାଇବାକୁ ହେବ। ଭଲ ଏବଂ ମନ୍ଦର ଫଳ ନିଶ୍ଚୟ ମିଳିଥାଏ। ଶେଷ ସମୟରେ ନିଜର ବିବେକ ହିଁ ପଶ୍ଚାତ୍ତାପ କରାଇଥାଏ। କିନ୍ତୁ ଏହି ଜନ୍ମର ପାପର ବୋଝକୁ ହାଲୁକା କରିବା ପାଇଁ ବାବାଙ୍କୁ ସତ୍ୟ ସତ୍ୟ ଶୁଣାଇବାକୁ ହେବ। ଓମ୍ ଶାନ୍ତି। ସବୁଠାରୁ ବଡ଼ ଲକ୍ଷ୍ୟ ହେଉଛି ବାବାଙ୍କର ସ୍ମୃତିରେ ରହିବା। ଅନେକଙ୍କର କେବଳ ଜ୍ଞାନ ଶୁଣିବାର ସଉକ ରହୁଛି, ଜ୍ଞାନକୁ ବୁଝିବା ତ ବହୁତ ସହଜ ଅଟେ। 84 ଜନ୍ମର ଚକ୍ରକୁ ବୁଝି ସ୍ୱଦର୍ଶନ ଚକ୍ରଧାରୀ ହେବାକୁ ପଡ଼ିବ, ଆଉ ଅଧିକ କିଛିର ଆବଶ୍ୟକତା ନାହିଁ। ତୁମେ ସନ୍ତାନମାନେ ଜାଣିଛ ଯେ ଆମେ ସମସ୍ତେ ସ୍ୱଦର୍ଶନ ଚକ୍ରଧାରୀ ଅଟୁ। ସ୍ୱଦର୍ଶନ ଚକ୍ର ଦ୍ୱାରା କାହାର ଗଳା କାଟୁ ନାହୁଁ, ଯେପରି ଶ୍ରୀକୃଷ୍ଣଙ୍କ ନିମନ୍ତେ ଦେଖାଇଛନ୍ତି। ଏହି ଲକ୍ଷ୍ମୀନାରାୟଣ ବିଷ୍ଣୁଙ୍କର ଦୁଇଟି ରୂପ ଅଟନ୍ତି, କ'ଣ ତାଙ୍କର ସ୍ୱଦର୍ଶନ ଚକ୍ର ରହିଛି? ପୁଣି ଶ୍ରୀକୃଷ୍ଣଙ୍କୁ ଚକ୍ର କାହିଁକି ଦେଖାଇଛନ୍ତି? ଗୋଟିଏ ପତ୍ରିକା ପ୍ରକାଶିତ ହେଉଛି ଯେଉଁଥିରେ ଶ୍ରୀକୃଷ୍ଣଙ୍କର ଏପରି ବହୁତ ଚିତ୍ର ଦେଖାଇଥାନ୍ତି। ବାବା ତ ଆସି ତୁମକୁ ରାଜଯୋଗ ଶିଖାଉଛନ୍ତି, ଏପରି ନୁହେଁ କି ଚକ୍ର ଦ୍ୱାରା ଅସୁରଙ୍କର ବିନାଶ କରୁଛନ୍ତି? ଆସୁରୀ ସ୍ୱଭାବଧାରୀଙ୍କୁ ଅସୁର ବୋଲି କୁହାଯାଏ, ବାକି ମନୁଷ୍ୟ ତ ମନୁଷ୍ୟ ହିଁ ଅଟନ୍ତି ନା। ଏପରି ନୁହେଁ ଯେ ସ୍ୱଦର୍ଶନ ଚକ୍ର ଦ୍ୱାରା ସମସ୍ତଙ୍କୁ ମାରୁଛନ୍ତି, ଭକ୍ତି ମାର୍ଗରେ କେତେ କେତେ ପ୍ରକାରର ଚିତ୍ର ତିଆରି କରୁଛନ୍ତି। ରାତି ଦିନର ଫରକ ରହିଛି। ତୁମେ ସନ୍ତାନମାନଙ୍କୁ ଏହି ସୃଷ୍ଟିଚକ୍ର ଏବଂ ପୁରା ଡ୍ରାମାକୁ ଜାଣିବା ଦରକାର, କାହିଁକିନା ସମସ୍ତେ ହେଉଛନ୍ତି ଅଭିନେତା। ଦୁନିଆର ଅଭିନେତାମାନେ ତ ଡ୍ରାମାକୁ ଜାଣିଛନ୍ତି, ଏହା ହେଲା ବେହଦର ଡ୍ରାମା। ଏହାକୁ ବିସ୍ତାର ଭାବରେ କେହି ବୁଝିପାରିବେ ନାହିଁ। ଦୁନିଆରେ ତ 2 ଘଣ୍ଟାର ଡ୍ରାମା ହୋଇଥାଏ, ବିସ୍ତାର ଭାବରେ ତାକୁ ଜାଣିଥାନ୍ତି। ଏଠାରେ ତ 84 ଜନ୍ମକୁ ଜାଣିବାକୁ ହେବ। ବାବା ବୁଝାଉଛନ୍ତି, ମୁଁ ବ୍ରହ୍ମାଙ୍କ ରଥରେ ପ୍ରବେଶ କରୁଛି, ବ୍ରହ୍ମାଙ୍କର ମଧ୍ୟ 84 ଜନ୍ମର କାହାଣୀ ଦରକାର। ମନୁଷ୍ୟମାନଙ୍କ ବୁଦ୍ଧିରେ ଏସବୁ କଥା ଆସିପାରିବ ନାହିଁ। ଏକଥା ମଧ୍ୟ ବୁଝିପାରୁନାହାନ୍ତି ଯେ ବାସ୍ତବରେ 84 ଲକ୍ଷ ଜନ୍ମ ଅଥବା 84 ଜନ୍ମ ଅଟେ। ବାବା କହୁଛନ୍ତି, ତୁମକୁ 84 ଜନ୍ମର କାହାଣୀ ଶୁଣାଉଛି, 84 ଲକ୍ଷ ଜନ୍ମ ହେଲେ ତେବେ କେତେ ବର୍ଷ ଶୁଣାଇବାରେ ଲାଗିଯିବ? ତୁମେ ତ ସେକେଣ୍ଡରେ ଜାଣିଯାଉଛ ଏହା ହେଉଛି 84 ଜନ୍ମର କାହାଣୀ। ଆମେ କିପରି 84 ଜନ୍ମର ଚକ୍ର ଲଗାଉଛୁ, 84 ଲକ୍ଷ ହୋଇଥିଲେ ଗୋଟିଏ ସେକେଣ୍ଡରେ ବୁଝିପାରିନଥାନ୍ତେ। 84 ଲକ୍ଷ ଜନ୍ମ ହିଁ ନୁହେଁ, ତୁମେମାନେ ମଧ୍ୟ ଖୁସି ହେବା ଉଚିତ। ଆମର 84 ଜନ୍ମର ଚକ୍ର ପୂରା ହେଲା, ଏବେ ଆମେ ଘରକୁ ଯିବୁ, ବାକି ଅଳ୍ପ ଦିନ ଏହି କର୍ମଭୋଗ ରହିଛି। ବିକର୍ମ ଭସ୍ମ ହୋଇ କିପରି କର୍ମାତୀତ ଅବସ୍ଥା ହେବ, ସେଥିପାଇଁ ଏହି ଯୁକ୍ତି ବତାଉଛନ୍ତି, ବାକି ବୁଝାଉଛନ୍ତି ଯେ ଏହି ଜନ୍ମରେ ଯାହା ବି ବିକର୍ମ କରିଛ ତାକୁ ଲେଖି କରିଦେଲେ ବୋଝ ହାଲୁକା ହୋଇଯିବ। ଜନ୍ମ ଜନ୍ମାନ୍ତରର ବିକର୍ମ ତ କେହି ଲେଖିପାରିବେ ନାହିଁ। ବିକର୍ମ ତ କରିଆସି ଯେ ରାବଣ ରାଜ୍ୟ ଆରମ୍ଭ ହେବାଠାରୁ କର୍ମ ବିକର୍ମ ହେଉଛି। ସତ୍ୟଯୁଗରେ କର୍ମ ଅକର୍ମ ହେବ। ଭଗବାନ ଉବାଚ ତୁମକୁ କର୍ମ ଅକର୍ମ ବିକର୍ମର ଗତିକୁ ବୁଝାଉଛନ୍ତି। ବିକର୍ମାଜିତର ସମ୍ବତ ଲକ୍ଷ୍ମୀନାରାୟଣଙ୍କଠାରୁ ଆରମ୍ଭ ହେଉଛି। ସିଢ଼ି ଚିତ୍ରରେ ବହୁତ ସ୍ପଷ୍ଟ ଭାବରେ ରହିଛି, ଶାସ୍ତ୍ରରେ ଏସବୁ କଥା ନାହିଁ। ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀଙ୍କର ରହସ୍ୟ ମଧ୍ୟ ତୁମେ ସନ୍ତାନମାନେ ବୁଝିଛ କି ଆମେମାନେ ହିଁ ଥିଲୁ। ବିରାଟ ରୂପର ଚିତ୍ର ମଧ୍ୟ ବହୁତ ତିଆରି କରୁଛନ୍ତି, କିନ୍ତୁ ଅର୍ଥ କିଛି ହେଲେ ଜାଣିନାହାନ୍ତି। ବାବାଙ୍କ ବିନା କେହି ବୁଝାଇ ପାରିବେ ନାହିଁ। ଏହି ବ୍ରହ୍ମାଙ୍କ ଉପରେ ମଧ୍ୟ କେହି ଅଛନ୍ତି ନା ଯିଏ ଶିଖାଉଛନ୍ତି? ଯଦି କୌଣସି ଗୁରୁ ଶିଖାଇଥିବେ ତେବେ ସେହି ଗୁରୁଙ୍କର କେବଳ ଇଏ ଜଣେ ଶିଷ୍ୟ ତ ହୋଇପାରିବେ ନାହିଁ। ବାବା କହୁଛନ୍ତି, ପିଲାମାନେ ତୁମକୁ ପତିତରୁ ପାବନ, ପାବନରୁ ପତିତ ହେବାକୁ ହିଁ ପଡ଼ିବ। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ଅନେକ ଥର ଏହି ଚକ୍ରକୁ ଅତିକ୍ରମ କରିଛ, ଆଗକୁ ଅତିକ୍ରମ କରି ଚାଲିବ ମଧ୍ୟ। ତୁମେ ହେଉଛ ଅଲରାଉଣ୍ଡର ପାଟଧାରୀ, ଆଉ କାହାର ଆଦିରୁ ଅନ୍ତ ପର୍ଯ୍ୟନ୍ତ ଅଭିନୟ ନାହିଁ, ତୁମକୁ ହିଁ ବାବା ବୁଝାଉଛନ୍ତି। ପୁଣି ତୁମେ ଏକଥା ମଧ୍ୟ ବୁଝୁଛ ଯେ ଅନ୍ୟ ଧର୍ମାବଲମ୍ବୀମାନେ ଅମୁକ ଅମୁକ ସମୟରେ ଆସୁଛନ୍ତି, ତୁମର ତ ଅଭିନୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରହିଛି। ଖ୍ରୀଷ୍ଟିଆନମାନଙ୍କ ନିମନ୍ତେ ତ କୁହାଯିବ ନାହିଁ କି ସେମାନେ ସତ୍ୟଯୁଗରେ ଥିଲେ, ସେମାନେ ତ ଦ୍ୱାପରର ବି ମଝିରେ ଆସୁଛନ୍ତି। ଏହି ଜ୍ଞାନ ତୁମ ସନ୍ତାନମାନଙ୍କ ବୁଦ୍ଧିରେ ହିଁ ଅଛି, ଏକଥା କାହାକୁ ବି ବୁଝାଇ ପାରିବ? ଅନ୍ୟ କେହି ସୃଷ୍ଟିର ଆଦି ମଧ୍ୟ ଅନ୍ତକୁ ଜାଣିନାହାନ୍ତି, ରଚୟିତାଙ୍କୁ ହିଁ ଜାଣିନାହାନ୍ତି ତ ରଚନାଙ୍କୁ କିପରି ଜାଣିବେ? ବାବା ବୁଝାଉଛନ୍ତି, ସଠିକ କଥାକୁ ଛପାଇ ଉଡ଼ାଜାହାଜରୁ ସବୁ ଜାଗାରେ ପକାଇବା ଉଚିତ। ସେହିଭଳି ପଏଣ୍ଟ ଅଥବା ବିଷୟବସ୍ତୁ ଲେଖିବା ଦରକାର। ପିଲାମାନେ କହୁଛନ୍ତି କାମ ନାହିଁ। ବାବା କହୁଛନ୍ତି, ଏହି ସେବା ତ ବହୁତ ରହିଛି, ଏଠାରେ ଏକାନ୍ତରେ ବସି ଏହି କାମ କର। ଯେତେ ସବୁ ବଡ଼ ବଡ଼ ସଂସ୍ଥା ଅଛି, ଗୀତା ପାଠଶାଳା ଆଦି ରହିଛି, ସେ ସମସ୍ତଙ୍କୁ ଜାଗୃତ କରାଇବାକୁ ହେବ, ସମସ୍ତଙ୍କୁ ସନ୍ଦେଶ ଦେବାକୁ ହେବ। ଏହା ହେଉଛି ପୁରୁଷୋତ୍ତମ ସଙ୍ଗମ ଯୁଗ। ଯେଉଁମାନେ ବୁଦ୍ଧିମାନ ହୋଇଥିବେ ସେମାନେ ତୁରନ୍ତ ବୁଝିବେ। ନିଶ୍ଚୟ ସଙ୍ଗମ ଯୁଗରେ ହିଁ ନୂଆ ଦୁନିଆର ସ୍ଥାପନା ଏବଂ ପୁରୁଣା ଦୁନିଆର ବିନାଶ ହେଉଛି। ସତ୍ୟ ଯୁଗରେ ପୁରୁଷୋତ୍ତମ ମନୁଷ୍ୟ ଥାନ୍ତି, ଏଠାରେ ଆସୁରୀ ସ୍ୱଭାବଧାରୀ ପତିତ ମନୁଷ୍ୟ ରହିଛନ୍ତି, ଏକଥା ମଧ୍ୟ ବାବା ବୁଝାଉଛନ୍ତି। କୁମ୍ଭମେଳା ହେଲେ ବହୁତ ମନୁଷ୍ୟ ସ୍ନାନ କରିବାକୁ ଯାଇଥାନ୍ତି, କାହିଁକି ସ୍ନାନ କରିବାକୁ ଯାଉଛନ୍ତି? ପବିତ୍ର ହେବାକୁ ଚାହୁଁଛନ୍ତି। ତେଣୁ ଯେଉଁ ଯେଉଁ ସ୍ଥାନକୁ ମନୁଷ୍ୟ ସ୍ନାନ କରିବାକୁ ଯାଉଛନ୍ତି ସେଠାକୁ ଯାଇ ସେବା କରିବା ଉଚିତ। ମନୁଷ୍ୟମାନଙ୍କୁ ବୁଝାଇବା ଦରକାର, ଏହି ପାଣି ପତିତ ପାବନୀ ନୁହେଁ। ତୁମେ ପାଖରେ ଚିତ୍ର ମଧ୍ୟ ରହିଛି, ଗୀତା ପାଠଶାଳାକୁ ଯାଇ ଏହି ପର୍ଚ୍ଚା ବାଣ୍ଟିବା ଦରକାର। ପିଲାମାନେ ସେବା ମାଗୁଛନ୍ତି, ଏହି କଥା ବସି ଲେଖ। ଗୀତାର ଭଗବାନ ପରମପିତା ପରମାତ୍ମା ଶିବ ଅଟନ୍ତି, ଶ୍ରୀକୃଷ୍ଣ ନୁହନ୍ତି। ପୁଣି ତାଙ୍କ ଜୀବନଚକ୍ରର ମହିମା ଲେଖ, ଶିବ ବାବାଙ୍କର ବାୟୋଗ୍ରାଫି ଲେଖ। ପୁଣି ସ୍ୱତଃ ନିଜେ ବିଚାର କରିବେ, ଏହି ପଏଣ୍ଟସ୍ ମଧ୍ୟ ଲେଖିବାକୁ ହେବ ଯେ ପତିତ ପାବନ କିଏ। ଏହାପରେ ପୁଣି ଶିବ ଏବଂ ଶଙ୍କରଙ୍କର ଭେଦ ମଧ୍ୟ ଦେଖାଇବାକୁ ହେବ। ଶିବ ଅଲଗା ଏବଂ ଶଙ୍କର ଅଲଗା ଅଟନ୍ତି, ଏକଥା ମଧ୍ୟ ବାବା ବୁଝାଇଛନ୍ତି। କଳ୍ପ 5000 ବର୍ଷର ଅଟେ, ମନୁଷ୍ୟ 84 ଜନ୍ମ ନେଉଛନ୍ତି, 84 ଲକ୍ଷ ଜନ୍ମ ନୁହେଁ। ଏହି ମୁଖ୍ୟ ମୁଖ୍ୟ କଥା ସ୍ୱଳ୍ପରେ ଲେଖିବା ଦରକାର, ଯାହାକୁ ବା ଏହି ପରିଚୟ ପତ୍ରକୁ ଉଡ଼ାଜାହାଜରୁ ପକାଇ ପାରିବ, ବୁଝାଇ ମଧ୍ୟ ପାରିବ, ଯେପରି ଏହି ସୃଷ୍ଟିଚକ୍ର ଏଥିରେ ସ୍ପଷ୍ଟ ଭାବରେ ରହିଛି, ଅମୁକ ଅମୁକ ଧର୍ମ ଅମୁକ ଅମୁକ ସମୟରେ ସ୍ଥାପନ ହୋଇଛି, ଯେପରି ଏହି ସୃଷ୍ଟିଚକ୍ର ଏଥିରେ ସ୍ପଷ୍ଟ ଭାବରେ ରହିଛି, ଅମୁକ ଅମୁକ ଧର୍ମ ଅମୁକ ଅମୁକ ସମୟରେ ସ୍ଥାପନ ହେଉଛି, ତେଣୁ ଏହି ଗୋଲା ମଧ୍ୟ ରହିବା ଦରକାର। ସେଥିପାଇଁ ମୁଖ୍ୟ ବାରଟି ଚିତ୍ରର କ୍ୟାଲେଣ୍ଡର ମଧ୍ୟ ଛପାଇ ପାରିବ, ଯେଉଁଥିରେ ସାରା ଜ୍ଞାନ ଆସିଯିବ ଏବଂ ସେବା ସହଜରେ ହୋଇପାରିବ। ଏହି ଚିତ୍ର ବହୁତ ଜରୁରୀ ଅଟେ। କେଉଁ ଚିତ୍ର ତିଆରି କରିବାକୁ ହେବ, କ'ଣ ସବୁ ପଏଣ୍ଟସ୍ ଲେଖିବା ଦରକାର, ତାକୁ ଏଠାରେ ବସି ଲେଖ। ତୁମେ ଗୁପ୍ତ ବେଶରେ ଏହି ପୁରୁଣା ଦୁନିଆର ପରିବର୍ତ୍ତନ କରୁଛ। ତୁମେ ଗୁପ୍ତ ଯୋଦ୍ଧା ଅଟ, ତୁମକୁ କେହି ଜାଣିନାହାନ୍ତି। ବାବା ବି ଗୁପ୍ତ ଏବଂ ଏହି ଜ୍ଞାନ ମଧ୍ୟ ଗୁପ୍ତ ଅଟେ। ଏହି ଜ୍ଞାନର କୌଣସି ଶାସ୍ତ୍ର ଆଦି ତିଆରି ହୁଏ ନାହିଁ। ଅନ୍ୟ ଧର୍ମ ସ୍ଥାପକ ମାନଙ୍କର ବାଇବେଲ ଆଦି ଛପା ଯାଉଛି, ଯାହାକୁ ପଢ଼ି ଆସୁଛନ୍ତି। ପ୍ରତ୍ୟେକଙ୍କର ଶାସ୍ତ୍ର ଛପା ଯାଉଛି, ତୁମର ଶାସ୍ତ୍ର ପୁଣି ଭକ୍ତି ମାର୍ଗରେ ଛପାଯିବ, ଏବେ ଛପାଯିବ ନାହିଁ। କାହିଁକି ନା ଏବେ ତ ଏହି ଶାସ୍ତ୍ର ଆଦି ସବୁ ବିନାଶ ହୋଇଯିବ। ଏବେ ତୁମକୁ ବୁଦ୍ଧି ଦ୍ୱାରା କେବଳ ବାବାଙ୍କୁ ମନେ ପକାଇବାକୁ ହେବ। ବାବାଙ୍କ ପାଖରେ ମଧ୍ୟ ବୁଦ୍ଧିରେ ଜ୍ଞାନ ରହିଛି। ବାବା କୌଣସି ଶାସ୍ତ୍ର ଆଦି ପଢ଼ୁନାହାନ୍ତି, ସେ ତ ହେଉଛନ୍ତି ନଲେଜଫୁଲ। ନଲେଜଫୁଲର ଅର୍ଥ ମନୁଷ୍ୟ ଭାବୁଛନ୍ତି ସମସ୍ତଙ୍କର ମନକୁ ଜାଣିବା ବାଲା। ଭଗବାନ ପ୍ରତ୍ୟେକଙ୍କ କର୍ମକୁ ଦେଖୁଛନ୍ତି, ତେବେ ତ କର୍ମର ଫଳ ଦେଉଛନ୍ତି। ବାବା କହୁଛନ୍ତି ଏସବୁ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ଡ୍ରାମା ଅନୁଯାୟୀ ଯିଏ ବିକର୍ମ କରୁଛନ୍ତି ତାର ପୁଣି ଦଣ୍ଡ ମିଳିଥାଏ, ଭଲ ଏବଂ ମନ୍ଦ କର୍ମର ଫଳ ମିଳିଥାଏ, ତାର କୌଣସି ଲେଖା ହିଁ ନାହିଁ। ମନୁଷ୍ୟ ବୁଝିପାରିବେ ଯେ ନିଶ୍ଚୟ ପ୍ରତ୍ୟେକଙ୍କର କର୍ମର ଫଳ ପରଜନ୍ମରେ ମିଳୁଛି। ଅନ୍ତ ସମୟରେ ବହୁତ ପଶ୍ଚାତାପ କରିବେ ଯେ ଆମେ ଏହି ସବୁ ପାପ କରିଛୁ। ସବୁ ମନେ ପଡ଼ିବ, କର୍ମ ଅନୁସାରେ ଜନ୍ମ ମିଳିବ। ଏବେ ତୁମେ ବିକର୍ମାଜିତ ହେଉଥିବାରୁ ଏପରି କୌଣସି ବିକର୍ମ କରିବା ଅନୁଚିତ। ସବୁଠାରୁ ବଡ଼ ବିକର୍ମ ହେଉଛି ଦେହ ଅଭିମାନୀ ହେବା। ବାବା ବାରମ୍ବାର କହୁଛନ୍ତି ଦେହି ଅଭିମାନୀ ହୋଇ ବାବାଙ୍କୁ ମନେ ପକାଅ, ପବିତ୍ର ରହିବାକୁ ହିଁ ପଡ଼ିବ। ସବୁଠାରୁ ବଡ଼ ପାପ ହେଉଛି ବିକାରଗ୍ରସ୍ତ ହେବା। ଏହା ହିଁ ଆଦି ମଧ୍ୟ ଅନ୍ତ ଦୁଃଖ ଦେଉଛି। ସେଥିପାଇଁ ସନ୍ନ୍ୟାସୀମାନେ ମଧ୍ୟ କହୁଛନ୍ତି ଏହା କାଗ ବିଷ୍ଟା ସମାନ ସୁଖ ଅଟେ। ସତ୍ୟଯୁଗରେ ଦୁଃଖର ନାମ ନିଶାନ ରହିବ ନାହିଁ, ଏଠାରେ ଦୁଃଖ ହିଁ ଦୁଃଖ ରହିଛି। ସେଥିପାଇଁ ସନ୍ନ୍ୟାସୀମାନଙ୍କର ବୈରାଗ୍ୟ ଆସୁଛି, କିନ୍ତୁ ସେମାନେ ଜଙ୍ଗଲକୁ ଚାଲି ଯାଉଛନ୍ତି। ତାଙ୍କର ହେଉଛି ହଦର ବୈରାଗ୍ୟ, ତୁମର ହେଲା ବେହଦର ବୈରାଗ୍ୟ। ଏହି ଦୁନିଆ ହିଁ ଛି ଛି ବିକାରୀ ଅଟେ। ସମସ୍ତେ କହୁଛନ୍ତି ବାବା ଆସି ଆମର ଦୁଃଖ ଦୂର କରି ସୁଖ ଦିଅ। ବାବା ହିଁ ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି। ତୁମେମାନେ ହିଁ ବୁଝୁଛ ଯେ ନୂଆ ଦୁନିଆରେ ଏହି ଦେବତାମାନଙ୍କର ରାଜ୍ୟ ଥିଲା, ସେଠାରେ କୌଣସି ବି ପ୍ରକାରର ଦୁଃଖ ନଥିଲା। କେହି ଶରୀର ଛାଡ଼ିଲେ ମଧ୍ୟ କହନ୍ତି ସ୍ୱର୍ଗବାସୀ ହେଲା, କିନ୍ତୁ ଏକଥା ବୁଝୁନାହାନ୍ତି ଯେ ଆମେ ନର୍କରେ ଅଛୁ। ଆମେ ମଲେ ସ୍ୱର୍ଗକୁ ଯିବୁ, କିନ୍ତୁ ସେ ଆତ୍ମା ସ୍ୱର୍ଗକୁ ଗଲା ନା ପୁଣି ନର୍କକୁ ଆସିଲା, କିଛି ବି ହେଲେ ବୁଝୁନାହାନ୍ତି। ତୁମେମାନେ ତିନି ଜଣ ପିତାଙ୍କ ରହସ୍ୟ ମଧ୍ୟ ସମସ୍ତଙ୍କୁ ବୁଝାଇ ପାରିବ। ଦୁଇଟି ପିତା ବୋଲି ତ ସମସ୍ତେ ଜାଣୁଛନ୍ତି ଯେ ଲୌକିକ ଏବଂ ପାରଲୌକିକ। ପୁଣି ଇଏ ଅଲୌକିକ ପ୍ରଜାପିତା ବ୍ରହ୍ମା ସଙ୍ଗମ ଯୁଗରେ ଅଛନ୍ତି, ବ୍ରାହ୍ମଣ ମଧ୍ୟ ଦରକାର ନା? ସେହି ବ୍ରାହ୍ମଣ ବ୍ରହ୍ମାଙ୍କର ମୁଖ ବଂଶାବଳୀ ନୁହନ୍ତି, ଜାଣିଛନ୍ତି ବ୍ରହ୍ମା ଥିଲେ, ସେଥିପାଇଁ ବ୍ରାହ୍ମଣ ଦେବୀ ଦେବତା ନମଃ କହୁଛନ୍ତି, ଏକଥା ଜାଣିନାହାନ୍ତି ଯେ କାହାକୁ କହୁଛନ୍ତି, କେଉଁ ବ୍ରାହ୍ମଣ। ତୁମେ ହେଉଛ ପୁରୁଷୋତ୍ତମ ସଙ୍ଗମ ଯୋଗୀ ବ୍ରାହ୍ମଣ, ସେମାନେ ହେଲେ କଳିଯୁଗୀ। ଏହା ହେଉଛି ପୁରୁଷୋତ୍ତମ ସଙ୍ଗମ ଯୁଗ, ଯେତେବେଳେ କି ତୁମେ ମନୁଷ୍ୟରୁ ଦେବତା ହେଉଛ। ଦେବୀ ଦେବତା ଧର୍ମର ସ୍ଥାପନା ହେଉଛି, ତେଣୁ ତୁମ ସନ୍ତାନମାନଙ୍କୁ ସବୁ ପଏଣ୍ଟସ୍କୁ ଧାରଣ କରି ସେବା କରିବା ଉଚିତ। ପୂଜା କରିବା ପାଇଁ ଅଥବା ଶ୍ରାଦ୍ଧ ଖାଇବା ପାଇଁ ବ୍ରାହ୍ମଣ ଲୋକେ ଆସିଥାନ୍ତି, ତାଙ୍କ ସହିତ ମଧ୍ୟ ତୁମେ ଜ୍ଞାନର ବାର୍ତ୍ତାଳାପ କରିପାରିବ, ତୁମେ ତାଙ୍କୁ ପ୍ରକୃତ ବ୍ରାହ୍ମଣ କରାଇପାରିବ। ଏବେ ଭାଦ୍ରବ ମାସ ଆସୁଛି, ସମସ୍ତେ ପୂର୍ବ ପୁରୁଷଙ୍କୁ ଖୁଆଉଛନ୍ତି, ତାହା ବି ଯୁକ୍ତିର ସହିତ କରିବା ଦରକାର, ନଚେତ୍ କହିବେ ବ୍ରହ୍ମାକୁମାରୀମାନଙ୍କ ପାଖକୁ ଯାଇ ସବୁକିଛି ଛାଡ଼ିଦେଲେ। ଏପରି କିଛି କରିବା ଅନୁଚିତ ଯେଉଁଥିରେ ନାରାଜ ହେବେ। ଯୁକ୍ତିର ସହ ତୁମେ ଜ୍ଞାନ ଦେଇପାରିବ, ନିଶ୍ଚୟ ବ୍ରାହ୍ମଣ ଲୋକ ଆସିବେ, ତେବେ ଯାଇ ଜ୍ଞାନ ଦେବ ନା? ଏହି ମାସରେ ତୁମେ ବ୍ରାହ୍ମଣମାନଙ୍କର ବହୁତ ସେବା କରିପାରିବ। ତୁମେ ବ୍ରାହ୍ମଣମାନେ ତ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ଅଟ, କୁହ ବ୍ରାହ୍ମଣ ଧର୍ମ କିଏ ସ୍ଥାପନ କରିଥିଲେ? ତୁମେ ଘରେ ବସି ତାଙ୍କର ମଧ୍ୟ କଲ୍ୟାଣ କରିପାରିବ, ଯେପରି ଅମରନାଥ ଯାତ୍ରାକୁ ଯାଉଥିବା ଲୋକେ କେବଳ ଲେଖାରୁ ଏତେ ସ୍ପଷ୍ଟ ଭାବେ ବୁଝିପାରିବେ ନାହିଁ, ସେଠାରେ ବସି ସେମାନଙ୍କୁ ବୁଝାଇବା ଦରକାର। ଆମେ ତୁମକୁ ସତ୍ୟ ଅମରନାଥଙ୍କର କଥା ଶୁଣାଇବୁ। ଅମରନାଥ ତ ଜଣଙ୍କୁ ହିଁ କୁହାଯାଉଛି, ଅମରନାଥ ଅର୍ଥାତ୍ ଯିଏ ଅମରପୁରୀର ସ୍ଥାପନା କରୁଛନ୍ତି, ତାହା ହେଉଛି ସତ୍ୟଯୁଗ। ଏହିପରି ସେବା କରିବାକୁ ପଡ଼ିବ, ସେଠାକୁ ପାଦରେ ଚାଲି ଚାଲି ଯିବାକୁ ପଡ଼ିଥାଏ, ଭଲ ଭଲ ବଡ଼ ବଡ଼ ଲୋକମାନଙ୍କୁ ଯାଇ ବୁଝାଇବା ଦରକାର। ସନ୍ନ୍ୟାସୀମାନଙ୍କୁ ମଧ୍ୟ ତୁମେ ଜ୍ଞାନ ଦେଇପାରିବ, ତୁମେ ସମଗ୍ର ସୃଷ୍ଟିର କଲ୍ୟାଣକାରୀ ଅଟ। ଶ୍ରୀମତ ଆଧାରରେ ଆମେ ବିଶ୍ୱର କଲ୍ୟାଣ କରୁଛୁ, ବୁଦ୍ଧିରେ ଏହି ନିଶା ରହିବା ଉଚିତ। ଆଚ୍ଛା, ମିଠା ମିଠା ଶିକିଲ ଦିଏ ସନ୍ତାନମାନଙ୍କ ପ୍ରତି ମାତାପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତାପିତା ବାପଦାଦାଙ୍କୁ ନମସ୍ତେ, 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 ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାରାଂଶ ଏକ ନମ୍ବର। ଯେତେବେଳେ କୌଣସି ଏକାନ୍ତ ସ୍ଥାନ ବା ଫୁରସତ ମିଳୁଛି, ସେତେବେଳେ ଜ୍ଞାନର ଭଲ ଭଲ ପଏଣ୍ଟସ୍ ଉପରେ ବିଚାର ସାଗର ମନ୍ଥନ କରି ଲେଖିବା ଉଚିତ। ସମସ୍ତଙ୍କ ନିକଟରେ ସନ୍ଦେଶ ପହଞ୍ଚାଇବା ପାଇଁ ଅଥବା ସମସ୍ତଙ୍କର କଲ୍ୟାଣ କରିବା ପାଇଁ ଉପାୟ କରିବାକୁ ହେବ। ଦୁଇ ନମ୍ବର, ବିକର୍ମରୁ ବଞ୍ଚିବା ପାଇଁ ଦେହି ଅଭିମାନୀ ହୋଇ ବାବାଙ୍କୁ ୟାଦ କରିବାକୁ ହେବ। ଏବେ କୌଣସି ବିକର୍ମ କରିବା ଅନୁଚିତ, ଏହି ଜନ୍ମରେ କରିଥିବା ବିକର୍ମକୁ ବାପ ଦାଦାଙ୍କୁ ସତ୍ୟ ସତ୍ୟ ଶୁଣାଇବାକୁ ହେବ। ବରଦାନ, ଅଟଳ ଭବିଷ୍ୟତକୁ ଜାଣିଥିଲେ ମଧ୍ୟ ଶ୍ରେଷ୍ଠ କାର୍ଯ୍ୟକୁ ପ୍ରତ୍ୟକ୍ଷ ରୂପ ଦେଉଥିବା ସଦା ସମର୍ଥ ଆତ୍ମା ଭବ। ବିସ୍ତାର, ଭବିଷ୍ୟତ ନୂତନ ଶ୍ରେଷ୍ଠ ବିଶ୍ୱର ନିର୍ମାଣ ଅଟଳ ହୋଇଥିଲେ ମଧ୍ୟ ସମର୍ଥ ଭବର ବରଦାନୀ ପିଲାମାନେ କେବଳ କର୍ମ ଏବଂ ଫଳର ପୁରୁଷାର୍ଥ ଏବଂ ପ୍ରାରବ୍ଧର ନିମିତ୍ତ ଏବଂ ନିର୍ମାଣର କର୍ମ ଦର୍ଶନ ଅନୁଯାୟୀ ନିମିତ୍ତ ହୋଇ କାର୍ଯ୍ୟ କରିଥାନ୍ତି। ଦୁନିଆର ଲୋକମାନଙ୍କୁ ବିଶ୍ୱାସ ହେଉନଥିଲେ ମଧ୍ୟ ତୁମେମାନେ କହୁଛ ଏହି କାର୍ଯ୍ୟ ଅନେକ ଥର ହୋଇସାରିଛି ଏବଂ ଏବେ ମଧ୍ୟ ହୋଇକରି ହିଁ ରହିଛି, କାହିଁକି ନା ସ୍ୱପରିବର୍ତ୍ତନର ପ୍ରତ୍ୟକ୍ଷ ପ୍ରମାଣ ନିକଟରେ ଅନ୍ୟ କୌଣସି ପ୍ରମାଣର ଆବଶ୍ୟକତା ନାହିଁ। ଏହା ବ୍ୟତୀତ ପରମାତ୍ମାଙ୍କର କାର୍ଯ୍ୟ ସର୍ବଦା ସଫଳ ହେବା ସୁନିଶ୍ଚିତ ଅଟେ। ସ୍ଲୋଗାନ, କହିବା କମ୍ କରିବା ଅଧିକ, ଏହି ଶ୍ରେଷ୍ଠ ଲକ୍ଷ୍ୟ ତୁମକୁ ମହାନ କରିଦେବ। ଅବ୍ୟକ୍ତ ଇଶାରା, ଯଦି ସହଜ ଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ। ସେବାରେ ହେଉ ବା ସ୍ୱଉନ୍ନତିରେ ହେଉ, ସଫଳତା ପ୍ରାପ୍ତ କରିବାର ମୁଖ୍ୟ ଆଧାର ହେଲା ଏକମାତ୍ର ବାବାଙ୍କ ସହିତ ଅତୁଟ ସ୍ନେହ। ବାବାଙ୍କ ବ୍ୟତୀତ ଅନ୍ୟ କିଛି ବି ଦେଖା ନ ଯାଉ। ସଂକଳ୍ପରେ ବି ବାବା, ବାଣୀରେ ମଧ୍ୟ ବାବା, କର୍ମରେ ମଧ୍ୟ ବାବାଙ୍କର ସଙ୍ଗର ଅନୁଭବ। ଯଦି ଏହିଭଳି ଲଭ୍ଲିନ୍ ସ୍ଥିତିରେ ରହି କାହାକୁ ଗୋଟିଏ ଶବ୍ଦ ବି କହିବ ତେବେ ସେହି ସ୍ନେହପୂର୍ଣ୍ଣ ଶବ୍ଦଟିଏ ମଧ୍ୟ ଅନ୍ୟ ଆତ୍ମାକୁ ସ୍ନେହର ଡୋରିରେ ବାନ୍ଧିଦେବ। ଏହିଭଳି ଲଭ୍ଲିନ୍ ଆତ୍ମାର ଏକମାତ୍ର ବାବା ଶବ୍ଦ ହିଁ ଯାଦୁମନ୍ତ୍ରର କାମ କରିବ। ଓମ୍ ଶାନ୍ତି।